ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦ୍ଘାଟନ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ କର୍ମଶାଳା। ଜାମ୍ମୁ କାଶ୍ମୀରର ପହଲଗାମ ଓ ବାଲତାଲ ମାର୍ଗରୁ ଆରମ୍ଭ ହେଲା ଶ୍ରୀ ଅମରନାଥ ଯାତ୍ରା। ପାକିସ୍ତାନରେ ସଡ଼କ ଦୁର୍ଘଟଣାରେ 40 ଜଣଙ୍କ ମୃତ୍ୟୁ ଏବଂ ଫିଫା ବିଶ୍ୱକପ୍ରେ 2-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରି ରାଉଣ୍ଡ 16ରେ ପହଞ୍ଚିଲା ସ୍ୱିଜରଲ୍ୟାଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯିବେ। ରାଜସ୍ଥାନ ଗସ୍ତରେ ଯାଇ ଶ୍ରୀ ମୋଦି ଯୋଧପୁର ବିମାନ ବନ୍ଦରର ନୂଆ ଟର୍ମିନାଲ୍ କୋଠାର ଉଦ୍ଘାଟନ କରିବେ। 480 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ନୂଆ ଟର୍ମିନାଲ୍ କୋଠା ବାର୍ଷିକ 20 ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇଦେବ। ଶ୍ରୀ ମୋଦି ଯୋଧପୁରଠାରେ ମଧ୍ୟ ପରିବର୍ତ୍ତିତ ଉଡ଼ାନ୍ ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନାରେ ବିମାନ ଉଡ଼ାଣ ଆଧାରିତ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ଗସ୍ତକାଳରେ ଶ୍ରୀ ମୋଦି 1,06,000 କୋଟି ଟଙ୍କାରୁ ଅଧିକ ବିଭିନ୍ନ ବିକାଶମୂଳକ ଯୋଜନାର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏହିସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ, ରେଳ, ସଡ଼କ, ଶକ୍ତି ଏବଂ ସହରାଞ୍ଚଳ ପରିବହନ ଆଦି କ୍ଷେତ୍ର ରହିଛି। ଶ୍ରୀ ମୋଦି ପଚପଦରାଠାରେ ପ୍ରଥମ ଗ୍ରୀନ୍ଫିଲ୍ଡ ରିଫାଇନରୀ ତଥା ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଜୟପୁର ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ଶିଳାନ୍ୟାସ କରିବେ। ଏଥିଲାଗି 13,000 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଗୁଜରାଟ ଗସ୍ତ କରି ସେମିକଣ୍ଡକ୍ଟର ଆସେମ୍ବ୍ଲିଂ ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିବେ। 7,500 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଭାରତର ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରକୁ ଆହୁରି ଉନ୍ନତ କରିବ ବୋଲି କୁହାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ 16 ଭାରତ ଜାପାନ ଶିଖର ସମ୍ମିଳନୀରେ ଯୋଗଦେବା ପରେ ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଉଭୟ ଦେଶ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିବା କହିଛି। ଜାପାନ ଗଣମାଧ୍ୟମ ପକ୍ଷରୁ ଏହି ସମ୍ମିଳନୀକୁ ଅତ୍ୟନ୍ତ ସଫଳ ବୋଲି ବର୍ଣ୍ଣନା କରାଯିବା ସହ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇବ ବୋଲି କୁହାଯାଇଛି। 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣକୁ ଦୃଷ୍ଟିରେ ରଖି ପଞ୍ଚାୟତଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀମାନଙ୍କର ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହେବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ 16 ଅର୍ଥ କମିଶନଙ୍କ ସୁପାରିଶ ଉପରେ ମତ ବିନିମୟ ହେବ। ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିଜସ୍ୱ ରାଜସ୍ୱ ସଂଗ୍ରହ ମାଧ୍ୟମରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକର ନିରନ୍ତର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଏହି କର୍ମଶାଳାରେ ଗୁରୁତ୍ୱ ପ୍ରଦାନ କରାଯିବ। ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଉପରେ ସୂଚନା ଆଦାନ ପ୍ରଦାନ, କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନର ମୁକାବିଲା ଏବଂ ଅର୍ଥ କମିଶନଙ୍କ ଅନୁଦାନର ସଠିକ୍ ବ୍ୟବହାର ଉପରେ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଏହି କର୍ମଶାଳା ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। କୋଲକାତାର ନ୍ୟୁ ଟାଉନ୍ ସମ୍ମିଳନୀ କେନ୍ଦ୍ରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ପଶ୍ଚିମବଙ୍ଗ ବିଧାନସଭାର ନବନିର୍ବାଚିତ ସଦସ୍ୟମାନଙ୍କ ଲାଗି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ଶ୍ରୀ ବିର୍ଲାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। ଏହି ଦୁଇଦିନିଆ ପ୍ରଶିକ୍ଷଣ ଶିବିରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ରୀତାବ୍ରତ ବାନାର୍ଜୀ, ବାଚସ୍ପତି ରଥୀନ୍ଦ୍ର ବୋଷ, ଅନ୍ୟ ରାଜ୍ୟ ବିଧାନସଭାର ବାଚସ୍ପତିଗଣ ଯୋଗ ଦେଇଛନ୍ତି। ପ୍ରଶିକ୍ଷଣ ଶିବିରକୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, 1947 ପଶ୍ଚିମବଙ୍ଗକୁ ଭାରତର ମିଶ୍ରଣ କ୍ଷେତ୍ରରେ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଅବଦାନ ଅତୁଳନୀୟ ଥିଲା। ସେ କହିଛନ୍ତି, ପୂର୍ବ ସରକାର ଅମଳରେ ପଶ୍ଚିମବଙ୍ଗରେ ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଥିଲା, ତେବେ ବେଙ୍ଗଲ ଲୋକମାନେ ବାଲାଟ ଜରିଆରେ ପରିବର୍ତ୍ତନ ଆଣିଛନ୍ତି ବୋଲି ସେ କହିଛନ୍ତି। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଅନେକଗୁଡ଼ିଏ ଅଧିବେଶନ ରହିଛି, ଯେଉଁଥିରେ ବିଧାୟକମାନେ ଯେଭଳି ପ୍ରଭାବଶାଳୀ ଜନନେତା ହୋଇପାରିବେ ଓ ଲୋକମାନଙ୍କ ପ୍ରତି ଉତ୍ତରଦାୟୀ ରହିପାରିବେ ସେ ନେଇ ପ୍ରଶିକ୍ଷଣ ଦିଆଯିବ। ଏଥିରେ ଉଦ୍ବୋଧନ ଦେଇ ବାଚସ୍ପତି ଶ୍ରୀ ବିର୍ଲା କହିଛନ୍ତି,
ରାଜ୍ୟ ବିଧାନସଭା ରାଜ୍ୟ କି ଜନତା କେ କଲ୍ୟାଣ କେ ଲିଏ ନୀତିଆ କାନୁନ ବନାନେ କେ ସାଥ ଉନକେ ସମାଧାନ ଉନକେ ବେହତର ଜୀବନ କେ ଲିଏ ବି କାମ କରତି ହେ। ଇସଲିଏ ଆପ ଜିତନି ବିଧାନସଭା କେ ଅନ୍ଦର ତର୍କପୂର୍ଣ୍ଣ ତରିକେ ସେ ତଥ୍ୟ କେ ଆଧାର ପର ଅଚ୍ଛି ଚର୍ଚ୍ଚା ସମ୍ବାଦ କରେଙ୍ଗେ ଉତନା ହିଁ ଆପ ଅଚ୍ଛା ନେତୃତ୍ୱ ଦେ ପାଏଙ୍ଗେ ଔର ଯେ ବିଧାନସଭା କେ ଇସ ନେତୃତ୍ୱ ସେ ହିଁ ରାଜ୍ୟ କା ନେତୃତ୍ୱ ନିକଲତା ହେ ଦେଶ କା ନେତୃତ୍ୱ ନିକଲତା।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାର୍ଷିକ ଶ୍ରୀ ଅମରନାଥ ଯାତ୍ରା ଆଜି ସକାଳୁ ଜମ୍ମୁ କାଶ୍ମୀରର ପହଲଗାମ୍ ଏବଂ ବାଲତାଲ ମାର୍ଗରୁ ଆରମ୍ଭ ହୋଇଛି। 57 ଦିନ ଧରି ଚାଲିବାକୁ ଥିବା ପବିତ୍ର ଅମରନାଥ ଗୁମ୍ଫା ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଯାତ୍ରା କରିବାର ସମ୍ଭାବନା ରହିଛି। 3,888 ମିଟର ଉଚ୍ଚରେ ଅବସ୍ଥିତ ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବେ ବରଫରେ ଶିବଲିଙ୍ଗ ସୃଷ୍ଟି ହୋଇଥାଏ। ଆସନ୍ତା ମାସ 28 ତାରିଖ ରକ୍ଷାବନ୍ଧନ ପର୍ବରେ ଏହି ଯାତ୍ରା ଶେଷ ହେବ। ପ୍ରଥମ ବ୍ୟାଚ୍ରେ ଆଜି ସକାଳୁ ନୁନ୍ୱାନ୍ ଏବଂ ବାଲତାଲ ଶିବିରରୁ ଶ୍ରଦ୍ଧାଳୁମାନେ ଯାତ୍ରା ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ଏହି ଯାତ୍ରାକାଳରେ ଅନନ୍ତନାଗ ଜିଲ୍ଲାର ନୁନ୍ୱାନ୍ରୁ ପହଲଗାମ୍ ପର୍ଯ୍ୟନ୍ତ 48 କିଲୋମିଟର ରାସ୍ତା ରହିଥିବା ବେଳେ ଗନ୍ଦେରବଲ ଜିଲ୍ଲାରେ 14 କିଲୋମିଟର ମାର୍ଗ ରହିଛି। ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସୁବିଧା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସ୍ଥାନରେ ମେଡିକାଲ କ୍ୟାମ୍ପ, ବିଶ୍ରାମସ୍ଥଳୀ, ଖାଦ୍ୟପାନୀୟ ବ୍ୟବସ୍ଥା ବ୍ୟତୀତ ପାଣିପାଗ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଉଛି। ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଇତିମଧ୍ୟରେ ଆଜି ସକାଳେ ଦ୍ୱିତୀୟ ବ୍ୟାଚ୍ ଶ୍ରଦ୍ଧାଳୁ ଯାତ୍ରା ଆରମ୍ଭ କରିଛନ୍ତି। ପବିତ୍ର ଅମରନାଥ ଯାତ୍ରା ଉପଲକ୍ଷେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଅମରନାଥ ଯାତ୍ରା ହେଉଛି ଏକ ପୁରାତନ ଯାତ୍ରା ଯାହା ଦେଶର ଧାର୍ମିକ ଐତିହ୍ୟ ଓ ପାରମ୍ପରିକ ବିଶ୍ୱାସର ପ୍ରତିଫଳନ ଅଟେ। ଉପରାଷ୍ଟ୍ରପତି ଏହି ଯାତ୍ରାରେ ସାମିଲ ହୋଇଥିବା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷିତ ଯାତ୍ରା କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇ ଏକ ପତ୍ର ମାଧ୍ୟମରେ କହିଛନ୍ତି, ଏହି ଯାତ୍ରା ଦେଶର ଧାର୍ମିକ ପରମ୍ପରା ଓ ସାଂସ୍କୃତିକ ଏକତାକୁ ଦର୍ଶାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅମରନାଥ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇ ଏହା ସନାତନ ସଂସ୍କୃତି ପ୍ରତି ସମର୍ପଣ ଭାବ ବୋଲି କହିଛନ୍ତି। ସେ କହିଛନ୍ତି, ସମ୍ପୂର୍ଣ୍ଣ ମାର୍ଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ଯୁବ ବ୍ୟାପାର ବିଭାଗ ପକ୍ଷରୁ ଆଜି ନୂଆଦିଲ୍ଲୀରେ ମାଇ ଭାରତର ଏକ ଶିଳ୍ପ ସଂଘ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଆସୋଚାମ୍, ଫିକି, ସିଆଇଆଇ ସମେତ ପ୍ରମୁଖ ଶିଳ୍ପ ସଂଗଠନ ଅଂଶଗ୍ରହଣ କରିଥିଲେ। ସମ୍ମିଳନୀରେ ଯୁବ ବିକାଶ ଲାଗି ଭବିଷ୍ୟତର ସହଯୋଗ ନିମନ୍ତେ ଶିଳ୍ପ ନେତୃତ୍ୱାଧୀନ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି, 2047 ସୁଦ୍ଧା ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଦେଶର ଯୁବପିଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖଡ୍ସେ କହିଛନ୍ତି, ସରକାରଙ୍କ ଲକ୍ଷ୍ୟ ହେଉଛି ଶିଳ୍ପସଂଘଗୁଡ଼ିକୁ ମାଇ ଭାରତ ପ୍ଲାଟଫର୍ମ ସହିତ ସମନ୍ୱୟ କରି ଦକ୍ଷତା ଓ ଅଭିଜ୍ଞତା ବୃଦ୍ଧି କରିବା।
इंडस्ट्रियल एसोसिएशन के साथ माय भारत पोर्टल के और यूथ मिनिस्ट्री के बारे में यहाँ पे मीटिंग आज हमने आयोजित की है। माय भारत प्लेटफॉर्म के साथ कैसे अलाइन कर पाए कि जिसके माध्यम से और विजिबिलिटी हमारी बढ़े और ज्यादा से ज्यादा हम डिस्ट्रिक्ट तक, विलेजेस तक ये सभी प्रोग्राम इनको लेके जाए कि जिसका ज्यादा से ज्यादा फायदा हमारे देश के युवाओं को होगा और एक अच्छा आउटपुट उसके माध्यम से हमें मिलेगा और नेशन बिल्डिंग।
ପାକିସ୍ତାନର ସେରାନୀ ଝୋବ୍ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ 40 ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ବଲୁଚିସ୍ତାନ ନିକଟରେ ଘଟିଥିବା କୁହାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ଅନୁଯାୟୀ ଏକ ଯାତ୍ରୀବାହୀ ବସ୍ ଖାତ ମଧ୍ୟକୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ସୟଦ୍ ଅଲ୍ଲୀ ଖାମନେଇଙ୍କ ଅନ୍ତିମ ସଂସ୍କାରରେ ତାଙ୍କ ପୁଅ ତଥା ବର୍ତ୍ତମାନର ସର୍ବୋଚ୍ଚ ନେତା ମୁଜତବା ଖାମନେଇ ଯୋଗଦେବେ ନାହିଁ। ସୁରକ୍ଷା ଦୃଷ୍ଟିରୁ ସେ ଅନ୍ତିମ ସଂସ୍କାରରେ ଯୋଗ ଦେଉନଥିବା କୁହାଯାଇଛି। ଫିଫା ବିଶ୍ୱକପ୍ରେ ସ୍ୱିଜରଲ୍ୟାଣ୍ଡ 2-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରି ରାଉଣ୍ଡ 16ରେ ପହଞ୍ଚିଛି। ଆସନ୍ତା ମଙ୍ଗଳବାର କ୍ୱାର୍ଟର ଫାଇନାଲ୍ ଲାଗି ହେବାକୁ ଥିବା ମ୍ୟାଚ୍ରେ ସ୍ୱିଜରଲ୍ୟାଣ୍ଡ କଲମ୍ବିଆ କିମ୍ବା ଘାନା ବିପକ୍ଷରେ ମ୍ୟାଚ୍ ଖେଳିବାର ସମ୍ଭାବନା ରହିଛି। ପୂର୍ବରୁ ବେଲ୍ଜିୟମ୍, ଆମେରିକା, ଇଂଲଣ୍ଡ ରାଉଣ୍ଡ 16ରେ ପହଞ୍ଚିସାରିଛନ୍ତି। ଆସନ୍ତା ସୋମବାର ଦିନ ଇଂଲଣ୍ଡ ଏବଂ ମେକ୍ସିକୋ ଓ ମଙ୍ଗଳବାର ଦିନ ଆମେରିକା ଏବଂ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦ୍ଘାଟନ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ କର୍ମଶାଳା। ଜାମ୍ମୁ କାଶ୍ମୀରର ପହଲଗାମ୍ ଓ ବାଲତାଲ ମାର୍ଗରୁ ଆରମ୍ଭ ହେଲା ଶ୍ରୀ ଅମରନାଥ ଯାତ୍ରା। ପାକିସ୍ତାନରେ ସଡ଼କ ଦୁର୍ଘଟଣାରେ 40 ଜଣଙ୍କ ମୃତ୍ୟୁ ଏବଂ ଫିଫା ବିଶ୍ୱକପ୍ରେ 2-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରି ରାଉଣ୍ଡ 16ରେ ପହଞ୍ଚିଲା ସ୍ୱିଜରଲ୍ୟାଣ୍ଡ।